भगवते वासुदेवाय।
ओम नमः भगवते वासुदेवाय।
ओम नमो भगवते वासुदेवाय।
ओम नमः भगवते वासुदेवाय।
श्रीमद्भागवतम
तृतीयस्कंध
षोडशोध्याय
श्लोक
एगार।
जे
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 ब्राह्मणान्
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 मयि
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 धिया
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 कीपतो
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 अर्चयन्ता
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 तुस्यात्
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 रुदः
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 स्मिता
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 शुद्धोक्षिता
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 पद्मवक्त्रः
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 वाण्यनुरागा
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 कलया
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 आत्मजवत्
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 गृणन्त्यः
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 सम्बोधयन्ति
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 अहम्
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 इवाहम्
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 उपहृतस्ते
उपाहृतस्ते
उपाहृतस्ते
उपाहृतस्ते।
जे ब्राह्मणान् मयि धिया क्षिपतोऽर्चयन्त
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 तुस्याद् हृदः स्मिता सुधोक्षित पद्मवक्त्रः तुस्याद् हृदः स्मित सुधोक्षित पद्मवक्त्रः वाण्यानुराग कलया आत्मजवद् गुणन्त्यः वाण्यानुराग कलया आत्मजवद् गुणन्त्यः
वाण्यानुराग कलया आत्मजवद् गुणन्त्यः
सम्बोधयन्ति अहम् इवाहम् उपाहृतस्तैः
सम्बोधयन्ति अहम् इवाहम् उपाहृतस्तैः
सम्बोधयन्ति अहम् इवाहम् उपाहृतस्तैः
सम्बोधयन्ति अहम् इवाहम् उपाहृतस्तैः। जय ब्राह्मणान् मयि धिया क्षिपतो अर्चयन्त
जय ब्राह्मणान् मयि धिया क्षिपतो अर्चयन्त
तुस्याद् हृदस्मिता सुदक्षिता पद्मवक्त्रा
तुस्याद् हृदस्मिता सुदक्षिता पद्मवक्त्रा
वाण्यानुराग कलया आत्मजवद् गृह्णन्त
वाण्यानुराग कलया आत्मजवद् गृह्णन्त सम्बोधयन्ति अहम् इवाहम् उपाहृतस्तैः।
जे ब्रह्मणान् मया धिया क्षिपतो अपयन्ते
जे ब्रह्मणान् मयि धिया क्षिपतो अर्चयन्त
ुराग
धन्यवाद। जे
जे
व्यक्तिगण
ब्राह्मणान्
ब्राह्मणगण मयि मोठारे धिया बुद्धिसह क्षिपतः कड़ा कथा उच्चारण करी अर्चयन्तः सम्मान प्रदर्शन करी तुष्यत् हृष्टचित रुदा
रुदय
स्मित
असी
सुधा अमृत उखित आर्द्र पद्म पद्म सदृश वक्त्रः मुखमंडल वाण्यः वाणीद्वारा अनुराग कलया प्रेम शोभा द्वारा आत्मजवत पुत्रभळी गुणंतः तप करी संबोधयन्ति संतोष विधान करन्ति अहम् मु इव करी अहम् मु उपाहृत वशीकृत तेहि सेमानक द्वारा शुक्र अनुवाद अन्य पक्ष रे जे माने हृष्टचित्त एवं जे मानकर मुख पद्म सुधासिक्त हास्य द्वारा शोभा पाउथाय एवं कर्कश वाक्य प्रयोग कले सुधा जे माने ब्राह्मण मान को सम्मान प्रदर्शन करंती सेमान मोर हृदय को अधिकार करनी थांती सेमाने ब्राह्मण मान को मोर आत्मस्वरूप दर्शन करंती एवं खूब मधुर प्रेममयी वाणी रे सेमान को स्तुति गान करी सेमान को संतुष्ट करंती जेपरी एक पुत्र प्रधानत पिता को शांत कराए बा मुझे परी आपण मानक शांत बा संतुष्ट कराऊ से साधु पुरुषगण ब्राह्मण मान को संतुष्ट करांती बाबर कहूँ जे अनेक स्थल वैदिक शास्त्र मान देखा जाइए ये जेतेबेले ब्राह्मण बा वैष्णवगण क्रोध प्रकाश करी कार्य को अभिशाप प्रदान करती जेतेबेले अभिशप्त पुरुष तद्रूप आचरण करी ब्राह्मण बा वैष्णवगण को अभिशाप प्रदान करती नहीं सेमान प्रति क्रोध प्रकाश करती नहीं एपरी अनेक उदाहरण अच्छी उदाहरण स्वरूप कुबेर पुत्र द्वय जेतेबेले नारद मुनि द्वारा अभिशप्त हेले सेतेबेले सेमाने तद्रूप भाव प्रतिशोध प्रायण हेले नाही बरं नारद मुनि पादप्रांत आश्रित हो क्षमा भिक्षा कले एटार आम देखुचे जितेबाद जय और विजय चारि कुमार द्वारा अभिशप्त हेले सेतेबेले सेमाने कुमारगण प्रति कर्कश व्यवहार कले नाही बरं सेमाने कुमारगण आत्मनिवेदन करी क्षमा प्रार्थना कले एहिपरि भाव में व्यक्ति ब्राह्मण और वैष्णव मान प्रति व्यवहार प्रदर्शन करवा उचित बेले बेले एपरी हो पारे जे व्यक्ति एक ब्राह्मण कर्कश व्यवहार शिकार हो पारे से प्रकार एक अवस्थार सम्मुखीन हो पारे किंतु से स्थल व्यक्ति तद्रूप कर्कश व्यवहार ब्राह्मण प्रति प्रदर्शन नक हास्य मुखरे सुंदर कथा कही ब्राह्मण को संतुष्ट व शांत करवा चेष्टा करवा उचित व्यक्ति ब्राह्मण वैष्णव मान को भौतिक जगत में भगवान नारायण के प्रतिनिधि रूपे ग्रहण करवा उचित आजिकल केतक मूर्ख लोक दरिद्र नारायण शब्द बाहर कर अर्थ दरिद्र लोक नारायण के प्रतिनिधि अटे किंतु आम वैदिक शास्त्र में एक प्रकार वर्णन देखा पाऊना अर्थात दरिद्र लोक मैंने नारायण के प्रतिनिधि रूपे स्वीकृत हे एक देखा मिले ना अवश्य जो मैंने अनाथ से मत कह किंतु से अनाथ कहले जो मान बुझाए ता वैदिक शास्त्र व्याख्या करा एक दरिद्र व्यक्ति असुरक्षित होगा उचित नुहे किंतु ब्राह्मण विशेषकर श्री नारायण प्रतिनिधि रूपे गृहित होगा एवं तद्रूप अर्थात भगवान तुल्य पूज्य होगा उचित एटारे विशेष भाव कहु ब्राह्मण मान को सन्तुष्ट करने निमित्त व्यक्तिर मुखमंडल पद्म पड़ उत्फुल्ल होगा उचित जेतेबेले व्यक्ति हृदय स्नेह श्रद्धा भरी उठे सेतेबेले ताकर मुखमंडल पद्मतुल्य उत्फुल्ल हो जाए ए संपर्क रे पिताकर क्रोध शांत करने पुत्र सहस्य बदन रे मधुर कथा कहार उदाहरण टी जत्पुजुक्त अटे सर्वप्रथमे मंदिर मुख्य शिपा तथा भद्र प्रभु पाद पद्म मोर प्रणति निवेदन करी आम ये भगवान वाक्य स्मरण करवा आलोचना करवा स्वयं भगवान एक कौन तेणु जे कौन भगवान कहती भगवान कौटे अच्छा ये भागवत में भगवान भगवान अच्छा भगवान कथा आम श्रवण करुचे ये कौन सी कल्पना जिनस नुह स्वयं भगवान का मुख पद्म गोटे बाहर भगवान जहाँ कहती से अनुसार आम जी कार्य करवा आम जीवन सफल हो भगवद गीत भगवान कहले अंतिम जे मई मत्ति सर्वदुर्गाणी मत प्रसादा तरीशसी अथ चेत अहंकार न शोषसी विनक्षसी भगवान आमर मंगलपाई
ବହୁତ କଥା କହିଛନ୍ତି, କିନ୍ତୁ ସେଇଟାକୁ ଯଦି ଆମେ ଅହଙ୍କାର ବଶତଃ ଗ୍ରହଣ ନ କରିବା, ଶ୍ରବଣ କରିବା ନାହିଁ, ସେଇ ଅନୁସାରେ କାର୍ଯ୍ୟ କରିବା ନାହିଁ, ତାହେଲେ ଆମର ବିନାଶ ହୋଇଯିବ। ତେଣୁ ଏ ଭଗବାନ ଯେଉଁଭଳି ଭାବରେ କହିଛନ୍ତି ସାଧୁ ଶାସ୍ତ୍ର ଗୁରୁ, ଶାସ୍ତ୍ର ମାଧ୍ୟମରେ ଭଗବାନଙ୍କ କଥା ହେଉଛି ଅନୁକୂଳ ବାୟୁ। ଭାଗବତ ଏକାଦଶ ସ୍କନ୍ଦ 20 ଅଧ୍ୟାୟରେ ଭଗବାନ କହିଲେ ମୟା ଅନୁକୂଳେନ ନଭସ୍ୱତରିତମ, ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ଇଏ ଗୋଟେ ଉନ୍ନତ ଜନ୍ମ ଆମେ ଭଗବାନ ପ୍ରଦାନ କରିଛନ୍ତି, ଯେଉଁ ଜନ୍ମ କି ଏଇ ମନୁଷ୍ୟ ଜନ୍ମ ଗୋଟିଏ ନୌକା ସହିତ ତୁଳନା କରିଛନ୍ତି ଭଗବାନ। ହୃଦୟ ମାଧ୍ୟମ ସୁଲଭମ ସୁଦୁର୍ଲଭମ, ବହୁତ ଜନ୍ମ ପରେ ଆମେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, ତେଣୁ ଏ ପ୍ଲବମ ସୁକଳ୍ପମ ଇଏ ଗୋଟେ ନୌକା ଭଳି, ଏବଂ ଗୁରୁ କର୍ଣ୍ଣଧାରମ ଏଇ ନୌକାରେ ଆମେ ଯଦି ଗୁରୁଙ୍କୁ କର୍ଣ୍ଣଧାର ହିସାବରେ ସ୍ଥାପନ କରିବା, ଏବଂ ଭଗବାନଙ୍କର ଯେଉଁ ବାଣୀ ରହିଛି ଇଏ ଅନୁକୂଳ ବାୟୁ ଭଳି, ମୟା ଅନୁକୂଳେନ ନଭସ୍ୱତରିତମ, ତେଣୁ ଏଇ ଅନୁକୂଳ ବାୟୁ ଯଦି ଆମେ ଗ୍ରହଣ କରି ଏଇ ଭୌତିକ ଜଗତକୁ ପାର ନ ହେବା, ତାହେଲେ ପୁମାନ ଭବାବ୍ଦି ନ ତରେ ତ ଆତ୍ମହା, ତାହେଲେ ସେ ଆତ୍ମଘାତୀ ହେବ। ତେଣୁ ଭଗବାନ ଏଠାରେ କହୁଛନ୍ତି ଯେ ଯେଉଁମାନେ ବ୍ରାହ୍ମଣ, ଯେ ବ୍ରାହ୍ମଣାନ୍ ମୟି ଧିଆ କ୍ଷିପତୋ ଅତ୍ୟନ୍ତ, ମୟି ଧିଆ ଗୁରୁ ବ୍ରାହ୍ମଣ ଏମାନେ ସବୁ ଭଗବାନ ଭଳି ସଦୃଶ। ଭାଗବତର ଏକାଦଶ ସ୍କନ୍ଧରେ ଭଗବାନ କହିଛନ୍ତି 17 ଅଧ୍ୟାୟରେ ଯେ ଆଚାର୍ଯ୍ୟ ମାମ ବିଜାନିଆ ନାବମନ୍ୟତ କରିଛି ନ ମର୍ତ୍ତ ବୁଦ୍ଧିଆ ଅସ୍ୟତ ସର୍ବଦେବମୟ ଗୁରୁ। ଆଚାର୍ଯ୍ୟଙ୍କୁ ଗୁରୁଙ୍କୁ ନାବ ଆଚାର୍ଯ୍ୟ ମାମ ବିଜାନିଆନ୍ ଭଗବାନ ଭଳି ଆମେ ତାକୁ ଦେଖିବା ପାଉଛି, ନ ଅନ୍ୟ କୌଣସି ଚିନ୍ତା କରିବା କଥା ନୁହଁ, ନ ମର୍ତ୍ତ ବୁଦ୍ଧିଆ ଅସ୍ୟତ ଆମେ ତାଙ୍କୁ ସାଧାରଣ ମନୁଷ୍ୟ ଭଳି ଚିନ୍ତା କରିବା କଥା ନୁହଁ, ଅସୁୟା କରିବା କଥା ନୁହଁ, ଦ୍ୱେଷ କରିବା କଥା ନୁହଁ, କାହିଁକି ତାଙ୍କୁ ଏତେ ପୂଜା କରାଯାଉଛି ଏଭଳି ଭାବରେ ଚିନ୍ତା କରିବା କଥା ନୁହଁ, କାରଣ ନ ମର୍ତ୍ତବୁଦ୍ଧିଆ ଅସୁୟତ ସର୍ବଦେବମୟ ଗୁରୁ, ତାଙ୍କ ପାଖରେ ସମସ୍ତ ଦେବତା ଏବଂ ବ୍ରହ୍ମାଣ୍ଡ ଭଗବାନଙ୍କ କୃପା ସେ ପ୍ରାପ୍ତ ହୋଇଛନ୍ତି, କୃଷ୍ଣ କୃପା ଶ୍ରୀମୂର୍ତ୍ତି ସେମାନେ। ତେଣୁ ଭଗବାନ ଏଠାରେ ମଧ୍ୟ କହୁଛନ୍ତି ବ୍ରାହ୍ମଣ, ବ୍ରାହ୍ମଣ କହିଲେ ଆମେ ବୁଝିବାକୁ ପଡ଼ିବ ଯେ ଯେଉଁମାନେ ଜାତିରେ ଜନ୍ମ ହୋଇଛନ୍ତି ସେମାନେ ବ୍ରାହ୍ମଣ ନୁହନ୍ତି, ଯେଉଁମାନେ ଗୁଣ ଏବଂ କର୍ମ ତାଙ୍କର ରହିଛି ସେଇଭଳି ଭାବରେ ବ୍ରାହ୍ମଣର କର୍ମ ବ୍ରାହ୍ମଣର ଗୁଣ ରହିଛି ସେମାନେ ହେଉଛନ୍ତି ବ୍ରାହ୍ମଣ। ଏମିତି ବି ଯିଏ ଲୋକ ବ୍ରାହ୍ମଣ ନହେଲେ ମଧ୍ୟ ଜଣେ ଅତି ନୀଚ ସ୍ତରରେ ରହିଲେ ମଧ୍ୟ ସେ ମଧ୍ୟ ଯଦି ଆମ ପ୍ରତି କ୍ରୋଧ ପ୍ରକାଶ କରୁଛନ୍ତି ବା କିଛି କହୁଛନ୍ତି, ତଥାପି ଶାସ୍ତ୍ର ଅନୁସାରେ ଯେଉଁମାନେ ସାଧୁ ସେମାନେ ସେଇଟାକୁ ଗ୍ରହଣ କରିବେ, ତିତିକ୍ଷବ ସବୁକିଛି ସେମାନେ ସହିନେବେ, ଏବଂ ଖାଲି ଯେ ସହିନେବେ ତାହେଲେ ତାଙ୍କ ପ୍ରତି କରୁଣା କରିବେ, ତିତିକ୍ଷବ କାରୁଣିକ, ଇଏ ହେଉଛି ସାଧୁର ଲକ୍ଷଣ। କିନ୍ତୁ ଇଏ ସାଧୁ ତ ସମସ୍ତେ ହୋଇପାରିବେ ନାହିଁ, କିନ୍ତୁ ଅନ୍ତତପକ୍ଷେ ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଏକଥା କୁହାଯାଉଛି ଯେ ଯେଉଁମାନେ ବ୍ରାହ୍ମଣକୁ ଦେଖିବେ ତାଙ୍କୁ ମୟି ଧିଆ ଭଗବାନ ଭଳି ତାଙ୍କୁ ଭଗବାନଙ୍କୁ ପ୍ରତିନିଧି ରୂପରେ ଦେଖିବାର ଅଛି। ଯେତେବେଳେ ଗର୍ଗାଚାର୍ଯ୍ୟ ଆସିଥିଲେ ନନ୍ଦ ମହାରାଜଙ୍କ ପାଖକୁ, ଶ୍ରୀମଦ୍ ଭାଗବତମ ଦଶମ ସ୍କନ୍ଦ 8 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ସେଠି ନନ୍ଦ ମହାରାଜ ଏଇ ଗର୍ଗାଚାର୍ଯ୍ୟଙ୍କୁ ଦେଖି ତାଙ୍କୁ ତାଙ୍କର ପୁତ୍ରମାନଙ୍କର ତାଙ୍କର ପୁତ୍ର ଏବଂ ରୋହିଣୀଙ୍କ ପୁତ୍ରଙ୍କର ନାମକରଣ କରିବା ପାଇଁ କହିଛନ୍ତି। କିନ୍ତୁ ଯଦିଓ ଗର୍ଗାଚାର୍ଯ୍ୟ ଆସିଛନ୍ତି ସେଇଥିପାଇଁ ଭଗବାନ ନାମକରଣ କରିବେ, କାରଣ ବସୁଦେବ ତାଙ୍କୁ ପଠାଇଛନ୍ତି, ବସୁଦେବଙ୍କର ସେ ଦୁଇ ସନ୍ତାନ, କିନ୍ତୁ ନନ୍ଦ ମହାରାଜ ଭାବୁଛନ୍ତି ଇଏ ଯଶୋଦାଙ୍କର ସନ୍ତାନ ଯେ ମୋର ସନ୍ତାନ, ଆଉ ଆର ଜଣଙ୍କ ହେଉଛନ୍ତି ବସୁଦେବଙ୍କର ସନ୍ତାନ, ଏଇଭଳି ଭାବରେ ଭାବୁଛନ୍ତି। କିନ୍ତୁ ଗର୍ଗାଚାର୍ଯ୍ୟ ସେ କହିଲେ ଯେ ମୁଁ ଯଦି ତୁମର ମୁଁ ତୁମର କୁଳାଚାର୍ଯ୍ୟ ନୁହଁ, ତୁମର କୁଳାଚାର୍ଯ୍ୟ ହେଉଛନ୍ତି ସାଣ୍ଡିଲ୍ୟ ମୁନି, ତେଣୁ ମୁଁ ଯଦି ନାମକରଣ କରିବି ତାହେଲେ କଂସ ଜାଣିବ ଇଏ ବୋଧେ ବସୁଦେବଙ୍କର ପୁତ୍ର, କାରଣ ବସୁଦେବଙ୍କର ସହିତ ତୁମର ସମ୍ବନ୍ଧ ରହିଛି, ତେଣୁ କଂସ ବହୁତ କ୍ରୋଧ ପ୍ରକାଶ କରି ବିଭିନ୍ନ ପ୍ରକାର ଅତ୍ୟାଚାର କରିପାରନ୍ତି, ତେଣୁ ମୁଁ କରିବି ନାହିଁ, ଏଇଭଳି ଭାବରେ କହିଥିଲେ। କିନ୍ତୁ ନନ୍ଦ ମହାରାଜ ତାଙ୍କୁ କହୁଛନ୍ତି ନା ଆପଣ ହେଉଛନ୍ତି ବ୍ରାହ୍ମଣ, ବ୍ରାହ୍ମଣ ହେଉଛନ୍ତି ତ୍ୱଙ୍ଗି ବ୍ରହ୍ମ ବିଧାନ ଶ୍ରେଷ୍ଠ ସଂସ୍କାରାନ୍ କର୍ତ୍ତୁମ ଅର୍ହସି, ଆପଣ ହେଉଛନ୍ତି ବ୍ରହ୍ମବିଧା, ଯେଉଁମାନେ ବ୍ରହ୍ମ ଜାଣନ୍ତି, ବ୍ରହ୍ମ ଜାଣନ୍ତି ବ୍ରାହ୍ମଣ, ଆଉ ବ୍ରହ୍ମ ବ୍ରହ୍ମସୂତ୍ର ଜାଣନ୍ତି ନାହିଁ କିନ୍ତୁ ବ୍ରହ୍ମସୂତ୍ରେଣ ଗର୍ଭିତା ଯେମିତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଥିଲେ ଆଜିକାଲିର ତଥାଗତ ବ୍ରାହ୍ମଣ ସେମାନେ ବ୍ରହ୍ମସୂତ୍ର ବିଷୟରେ ଜାଣନ୍ତି ନାହିଁ, ବେଦାନ୍ତ ସୂତ୍ର ଜାଣନ୍ତି ନାହିଁ, ବ୍ରହ୍ମ ତତ୍ତ୍ୱକୁ ଜାଣନ୍ତି ନାହିଁ, କିନ୍ତୁ ବ୍ରହ୍ମସୂତ୍ରେଣ ଗର୍ଭିତା ଯେଉଁ ଉପକୃତ ଧାରଣ କରିଛନ୍ତି ସେଇ ଗୋଟାକ ଧାରଣ କରି ସେମାନେ ଭାବୁଛନ୍ତି ଦୁଇ ପଇସାର ବ୍ରହ୍ମସୂତ୍ର ଦୁଇ ପଇସାର ଉପକୃତକୁ ଗ୍ରହଣ କରି ସେମାନେ ଭାବନ୍ତି ଆମେ ବ୍ରାହ୍ମଣ ହୋଇଗଲୁ। ତେଣୁ ସେ ବ୍ରାହ୍ମଣଙ୍କ କଥା କୁହାଯାଉ ନାହିଁ। ବ୍ରାହ୍ମଣ କେଉଁମାନେ? ଯେଉଁମାନେ ତ୍ୱଙ୍ଗି ବ୍ରହ୍ମବିଦା, ଯେଉଁମାନେ ବ୍ରହ୍ମକୁ ଜାଣନ୍ତି, ଅନ୍ତତଃପକ୍ଷେ ବ୍ରହ୍ମକୁ ଜାଣନ୍ତି, ଭଗବାନ କଥା ଜାଣନ୍ତି ନାହିଁ, ଅନ୍ତତଃପକ୍ଷେ ବ୍ରହ୍ମ ଯେଉଁମାନେ ଜାଣନ୍ତି ସେମାନେ ମଧ୍ୟ ବ୍ରାହ୍ମଣ ବୋଲି କୁହାଯିବ। ଏବଂ ସଂସ୍କାରାମ କର୍ତ୍ତୁ ମହର୍ଷି, ଆପଣ ବ୍ରହ୍ମବିଦାମାନଙ୍କୁ ତ ଶ୍ରେଷ୍ଠ, ଏବଂ ଆପଣ ଆମର ଏଇ ପିଲା ଦୁଇ ଜଣଙ୍କର ସଂସ୍କାର କରିବା ପାଇଁ ଆପଣ ହେଉଛନ୍ତି ଉପଯୁକ୍ତ। ତେଣୁ ବାଳୟ ଓ ରଣୟ ଋଣା, ଏଇ ଯେଉଁ ଆମର ଦୁଇ ଜଣ ବାଳକ ଅଛନ୍ତି, ଏମାନଙ୍କର ଜନ୍ମନା ବ୍ରାହ୍ମଣ ଗୁରୁ, ଆପଣ ହେଉଛନ୍ତି ବ୍ରାହ୍ମଣ। ତେଣୁ ଜଣେ ଜନ୍ମ ହେଲା ମାତ୍ରେ ବ୍ରାହ୍ମଣ କୂଳରେ ଜନ୍ମ ହେଲେ ସେଇ ଯୋଗ୍ୟତା ସବୁ ରହିଛି, ନିଶ୍ଚିତ ଭାବରେ ସେମାନେ ମଧ୍ୟ ଗୁରୁ ହୋଇଯାଉଛନ୍ତି, ଜନ୍ମନା ବ୍ରାହ୍ମଣ ଗୁରୁ ବୋଲି କୁହାଯାଉଛି। ତେଣୁ ଏଇ ଯେଉଁ ବ୍ରାହ୍ମଣକୁ ମୟି ଧିଆ, ଭଗବାନଙ୍କ ସଦୃଶ ରିପ୍ରେଜେଣ୍ଟେଟିଭ, ଭଗବାନଙ୍କର ରିପ୍ରେଜେଣ୍ଟେଟିଭ ବା ବୋଲି ଜାଣିବାକୁ ପଡ଼ିବ। ଆମେ ଭଗବାନଙ୍କର ସେମାନେ ହେଉଛନ୍ତି ରିପ୍ରେଜେଣ୍ଟେଟିଭ। ତେଣୁ ଏଇଭଳି ଭାବରେ ଏଇ ଧିଆରେ କ୍ଷିପତୋ ଅତ୍ୟନ୍ତ ତୁଷ୍ୟ ଦୃଢ ସ୍ମିତ ସୁଦକ୍ଷିତ କଥିନ ବକ୍ତ୍ରା, କ୍ଷିପତୋ ଯଦି ବ୍ରାହ୍ମଣ ବହୁତ କ୍ରୋଧ ପ୍ରକାଶ କରନ୍ତି କୌଣସି କାରଣରୁ, ବ୍ରାହ୍ମଣଙ୍କର କ୍ରୋଧ ଆସିବା କଥା ନୁହଁ, କାରଣ ବ୍ରାହ୍ମଣ ଯିଏ ସେ ସତ୍ୟଗୁଣରେ ରହିବା କଥା, ବ୍ରାହ୍ମଣର ସତ୍ୟଗୁଣ ପ୍ରାଧାନ୍ୟ ରହିଛି, ସେଥିପାଇଁ ସେ ବ୍ରାହ୍ମଣ। କିନ୍ତୁ ଏ ଯେଉଁ କ୍ରୋଧ ଆସୁଛି, ଇଏ ହେଉଛି ରଜଗୁଣର ପ୍ରାଦୁର୍ଭାବ, ରଜଗୁଣ ପ୍ରଭାବରେ କ୍ରୋଧ ଆସେ, କାମ ଏସେ କ୍ରୋଧ ଏସେ ରଜଗୁଣ ସମୁଦ୍ଭବ। କିନ୍ତୁ ହେଲେ ମଧ୍ୟ ଭୌତିକ ଜଗତରେ ଏଇ ତିନୋଟି ଗୁଣର ମିଶ୍ରଣ ରହିଛି, ଜଣେ ଏ ଗୁଣରୁ ଉର୍ଦ୍ଧକୁ ଯାଇପାରିବେ ନାହିଁ, ଯଦି ଭଗବାନଙ୍କ ଶରଣରେ ନ ଯାଆନ୍ତି ତାହେଲେ ସେ ଗୁଣରୁ ଯାଇପାରିବେ ନାହିଁ। କିନ୍ତୁ ବ୍ରାହ୍ମଣର ପ୍ରାଧାନ୍ୟ ରହିଛି, ସତ୍ୟଗୁଣର ପ୍ରାଧାନ୍ୟ ରହିଛି, କିନ୍ତୁ ତଥାପି ମଝିରେ ମଝିରେ ବିଭିନ୍ନ ଗୁଣ ଆସିଯାଉଛି, ରଜଗୁଣ ଆସିଯାଉଛି, ଯେଉଁଥିପାଇଁ କି ସେ କ୍ରୋଧିତ ହୋଇଯାଉଛନ୍ତି, କୌଣସି କାରଣରୁ କ୍ରୋଧିତ ହୋଇଯାଇଛନ୍ତି। କ୍ଷିପତୋ ଅତ୍ୟନ୍ତ ତୁଷ୍ୟ, ତେଣୁ ସେ କ୍ରୋଧ ପ୍ରକାଶ କଲେ ମଧ୍ୟ ତାଙ୍କୁ ଯିଏ ଅତ୍ୟନ୍ତ ତାଙ୍କୁ ଅର୍ଚ୍ଚନ କରି ତାଙ୍କୁ ସନ୍ତୋଷ କରି ହୃଦୟ ସ୍ମିତ ସୁଦକ୍ଷିତ ପଦ୍ମବକ୍ତ୍ରା, ଜଣେ ଜଣକୁ ଜଣେ କ୍ରୋଧ ପ୍ରକାଶ କରୁଛି ମାନେ ଜଣେ ହଠାତ୍ ତାଙ୍କର ରିଆକ୍ସନ୍ ଆସିବ, କ'ଣ ତାଙ୍କର ମଧ୍ୟ କ୍ରୋଧ ଆସିବ। ଜଣେ ଜଣେ କ୍ରୋଧୀ ହେଇଯାଇଛନ୍ତି ମାନେ ଯେମିତି ଆମର ବର୍ଣ୍ଣନା କରାଯାଇଛି ବୈଶିଷ୍ଠ ମୁନି, ବୈଶିଷ୍ଠ ନିମିରାଜ ନିମି ମହାରାଜ, ଜୟ ଶ୍ରୀ ରାଧା ମଧୁ କି ନିମି ମହାରାଜ ଜନକୂଳରେ ସେ ଆସିଥିଲେ। ନିମି ମହାରାଜ ସେ ଚାହୁଁଥିଲେ ଗୋଟେ ଯଜ୍ଞ କରିବା ପାଇଁ, ଯେଉଁ ଯଜ୍ଞରେ ବୈଶିଷ୍ଠ ମୁନିଙ୍କୁ ସେ ନିମନ୍ତ୍ରଣ କଲେ ଯଜ୍ଞରେ ପୁରୋହିତ ହେବା ପାଇଁ, କିନ୍ତୁ ବୈଶିଷ୍ଠ ମୁନି କହିଲେ ଯେ ମୋର ବର୍ତ୍ତମାନ ଯଜ୍ଞ ଅଛି, ପ୍ରୋଗ୍ରାମ ହୋଇଯାଇଛି ଦେବକୂଳ ଦେବଲୋକରେ, ମୁଁ ସେଠି ଯଜ୍ଞ ସରିଲା ପରେ ଆସି ଏଠି କରିବି। କିନ୍ତୁ ନିମି ମହାରାଜ ଭାବିଲେ ଯେ ଏ ଯେଉଁ ଭୌତିକ ଆମର ଏ ଯେଉଁ ମନୁଷ୍ୟ ଜନ୍ମ, ଏ ତ କ୍ଷଣଭୂମିର, କହିବ ନାହିଁ କିଏ କେତେ କାଳ ବଞ୍ଚିବ, ତେଣୁ ଯେଉଁ ରହିଛି ଶୁଭସ୍ୟ ଶୀଘ୍ରମ, ଯଦି ଶୁଭ କାର୍ଯ୍ୟ ଶୀଘ୍ର କରିବାର ଅଛି, ତେଣୁ ସେ ଅନ୍ୟ ଜଣେ ବ୍ରାହ୍ମଣକୁ ନିର୍ଦ୍ଦିଷ୍ଟ କରି, ଅନ୍ୟ ଜଣେ ଋଷିଙ୍କୁ ନିୟୋଜିତ କରି ସେ ଯଜ୍ଞ କରିଦେଲେ। ତେଣୁ ଏ କଥା ଯେତେବେଳେ ଜାଣିଲେ ବୈଶିଷ୍ଠ ମୁନି ଆସି ଦେଖିଲେ ଯଜ୍ଞ କରିଦେଇଛନ୍ତି, ସେତେବେଳେ ସାଙ୍ଗେ ସାଙ୍ଗେ ସେ କ୍ରୋଧ ପ୍ରକାଶ କରି ନିମି ମହାରାଜଙ୍କୁ ଅଭିଶାପ ଦେଲେ, ତୁମେ ମୃତ୍ୟୁବରଣ କର। ତେଣୁ ନିମି ମହାରାଜ ମଧ୍ୟ କ୍ରୋଧ ଯାହା ଦେଲେ, ସେ ମଧ୍ୟ ବୈଶିଷ୍ଠ କହିଲେ ତୁମେ ମୃତ୍ୟୁବରଣ କର। ତେଣୁ ଏହିଭଳି ଭାବରେ ଦୁହେଁ ଦୁଇ ଜଣଙ୍କର ଅଭିଶାପ ଦେଇ ମୃତ୍ୟୁବରଣ କଲେ। ତେଣୁ ତାପରେ ବ୍ରାହ୍ମଣମାନେ ନିମି ମହାରାଜଙ୍କୁ ଜୀବନ ଦାନ କରୁଥିଲେ, ନିମି ମହାରାଜ କହିଲେ ନା ନା ମୁଁ ଆଉ ଜୀବନ ଚାହୁଁନି, କିନ୍ତୁ ବ୍ରାହ୍ମଣମାନେ ବାଧ୍ୟ କରିବାରୁ ସେ କହିଲେ ମୁଁ ସମସ୍ତଙ୍କ ଚକ୍ଷୁରେ ପଲକରେ ରହିବି, ତେଣୁ ପଲକକୁ ନିମି ବୋଲି କୁହାଯାଏ, ଏଠି ନିମି ମହାରାଜ ଅଛନ୍ତି ପଲକରେ। ଏବଂ ବଶିଷ୍ଠ ଆମର ଯେଉଁ ରହିଛି କୁମ୍ଭରୁ ସେ ଯାହା ହୋଇଛନ୍ତି, ଜଣଙ୍କର ରେତ ସ୍କଳିତ ହୋଇକି ଥିଲା ସେଥିରେ କୁମୁନିକର, ହଁ ବରୁଣ ମିତ୍ରଙ୍କର ରହିଥିଲା। ତେଣୁ ସେଥିରୁ ସେ ଯାହା ହେଲେ ବୈଶିଷ୍ଠ ମୁନି ଯଦିଓ ବ୍ରହ୍ମାଙ୍କର ପୁତ୍ର, କିନ୍ତୁ ତାପରେ ଶରୀର ତ୍ୟାଗ କଲାପରେ ଏଇଭଳି ଭାବରେ ଏଇ ରେଟରୁ ଯାହା ହେଇଛନ୍ତି, ସେ କୁମ୍ଭରୁ ଯାହା ହେଇଛନ୍ତି। ତେଣୁ ସାଧାରଣତଃ ଜଣେ ଯେତେବେଳେ କ୍ରୋଧ ପ୍ରକାଶ କରୁଛି ଅନ୍ୟ ଜଣଙ୍କ ପାଇଁ, ସେ ଅନ୍ୟ ଜଣଙ୍କ ମଧ୍ୟ ତାଙ୍କ ପ୍ରତି କ୍ରୋଧ ଆସିବ। କିନ୍ତୁ ଭଗବାନ କହୁଛନ୍ତି ତାଙ୍କ ପ୍ରତି, ବିଶେଷ ଭାବରେ ଜଣେ ବ୍ରାହ୍ମଣ ଯଦି କ୍ରୋଧ ପ୍ରକାଶ କରିଛନ୍ତି, ତାଙ୍କ ପ୍ରତି ଆମେ କ୍ରୋଧ ପ୍ରକାଶ କରିବା କଥା ନୁହଁ। କିଭଳି ଭାବରେ ନା ଉଦାହରଣ ଦିଆଯାଉଛି, ଯେଭଳି ଆତ୍ମଜମ୍ ଜଣେ ପୁତ୍ର ତାଙ୍କର ପିତା ଯଦି କ୍ରୋଧିତ ହୋଇଛନ୍ତି, ତାହେଲେ ତାଙ୍କ ଉପରେ ସେ କ୍ରୋଧ କରିବା କଥା ନୁହଁ, ତାଙ୍କୁ ସାନ୍ତ୍ୱନା ଦେବା କଥା, ତାଙ୍କୁ ସନ୍ତୁଷ୍ଟ କରିବା କଥା। କିଭଳି ସନ୍ତୁଷ୍ଟ କରିବା? ପଦ୍ମବକ୍ତା ବହୁତ ପ୍ରଫୁଲ୍ଲିତ ନୟନରେ, ପ୍ରଫୁଲ୍ଲିତ ମୁଖରେ ତାଙ୍କୁ ବହୁତ ସୁମଧୁର କଥା କହି ତାଙ୍କୁ ଶାନ୍ତ କରେଇବେ। ଇଏ ହେଉଛି ବ୍ରାହ୍ମଣ ଜଣେ ଯଦି କ୍ରୋଧ ପ୍ରକାଶ କଲେ, ତାହେଲେ ଏଇଭଳି ଭାବରେ ଅନ୍ୟମାନେ ତାଙ୍କୁ ବ୍ୟବହାର କରିବେ। ଯଦି ଏଇଭଳି କରିପାରିବେ, ଏ କରିବାଟା ଏତେ ସହଜ ନୁହଁ, କିନ୍ତୁ ଭଗବାନ କହୁଛନ୍ତି ଯଦି ସେ କରିପାରିବେ, ତାହେଲେ ସେ ମୋର ପ୍ରିୟ ହୋଇଯିବେ। ଅହମ୍ ଉପାହୃତସ୍ଥୟୀ, ମୁଁ ତାଙ୍କର ବଶୀଭୂତ ହୋଇଯିବି, ଭଗବାନ ସେମାନଙ୍କ ବଶୀଭୂତ ହୋଇଯାଆନ୍ତି। ବର୍ଣ୍ଣନା କରାଯାଇଛି ଭଗବାନ କାହାର ବଶରେ ନୁହନ୍ତି, ସଦା ମୁକ୍ତ ସେ, ସବୁ ସବୁବେଳେ ସେ ହେଉଛନ୍ତି ମୁକ୍ତ, କିନ୍ତୁ ତଥାପି ସେ ବଦ୍ଧ ହୋଇଯାଆନ୍ତି, ବା ଏଇ ତାଙ୍କର ଭକ୍ତଙ୍କ ପାଖରେ ସେ ବଦ୍ଧ ହୋଇଯାଆନ୍ତି। ଏଇଟା ବର୍ଣ୍ଣନା କରାଯାଇଛି ଗୋଟେ କୃତିରେ, ସଦା ମୁକ୍ତୋପି, ଯଦିଓ ଭଗବାନ ସବୁବେଳେ ମୁକ୍ତ, ସେ ବଦ୍ଧ ଜୀବ ନୁହନ୍ତି, ସେ ବଦ୍ଧ ନୁହନ୍ତି, ଗୁଣର ଉର୍ଦ୍ଧ୍ୱରେ ସେ ସଦା ମୁକ୍ତ ସେ। କିନ୍ତୁ ଯେଉଁମାନେ ଭଗବାନ ଭକ୍ତ, ତାଙ୍କ ପାଖରେ ସେ ବଦ୍ଧ ହୋଇଯାଆନ୍ତି ବା ତାଙ୍କର ଅଧୀନ ହୋଇଯାଆନ୍ତି। ଆଜ୍ଞା ହଁ ଆଜ୍ଞା ହଁ ସେଇଟା ତ ଅଛି ନା, ଆଉ ଗୋଟେ ଶ୍ଳୋକ ଅଛନ୍ତି ସଦା ମୁକ୍ତ ବି ବଧୁଅସ୍ମି, ଏଇଟା କହୁଥିଲେ ଗୋଟେ ଅଛି, ସକାଳେ ଭାବୁଥିଲେ ଭୁଲିଗଲି। ତେଣୁ ଏଇଭଳି ଭାବରେ ଭଗବାନ ତାଙ୍କର ଅଧୀନ ହୋଇଯାଆନ୍ତି। ଏ ହରିଭକ୍ତି ସୁଧରେ ବର୍ଣ୍ଣନା କରାଯାଇଛି, ସଦା ମୁକ୍ତୋପି ବଧୋସ୍ମି ଭକ୍ତିନ ସ୍ନେହ ରଜୁବି। ଯଦିଓ ଭଗବାନ ମୁକ୍ତ, ଭଗବାନ କେହି ବାନ୍ଧି ପାରିବେ ନାହିଁ, ଭଗବାନ କାହାର ଅଧୀନ ନୁହନ୍ତି, କିନ୍ତୁ ଯେଭଳି ଭାବରେ ଯଶୋଦା ମା ଭଗବାନଙ୍କୁ ବନ୍ଧନ କଲେ, ଯଦିଓ ସେ ମୁକ୍ତ କିନ୍ତୁ ସେ ବନ୍ଦୀ ହୋଇଯାଆନ୍ତି। ହରିଭକ୍ତି ସୁଧରେ କୁହାଯାଉଛି ସଦା ମୁକ୍ତୋପି ବଧୋସ୍ମି ଭକ୍ତିନ ସ୍ନେହ ରଜୁବି। ଏ ରଜୁ କ'ଣ ନା, ଇଏ ହେଉଛି ଭକ୍ତର ସ୍ନେହ ରଜୁ, ପ୍ରେମରେ ବାନ୍ଧୁଛନ୍ତି ଭକ୍ତ ଆମ ବାନ୍ଧି ଆସେ ହୃଦୟ ଭିତରେ, ଯାହା ନେତ୍ର ପଡ଼େ ତାହା ଦେଖେ ଆମାରେ, ଭଗବାନଙ୍କୁ ବାନ୍ଧି ଦିଅନ୍ତି ଭକ୍ତ, ତାଙ୍କ ହୃଦୟ ଭିତରେ ପ୍ରେମ ବନ୍ଧନରେ ବାନ୍ଧି ଦିଅନ୍ତି। ତେଣୁ ସେ ଭକ୍ତ ଯେଉଁଠି ଦେଖନ୍ତି, ଯାହା ନେତ୍ର ପଡ଼େ ତାହା ଦେଖେ ଆମାରେ, ଯେଉଁଠି ଦେଖନ୍ତି ସେ ଭଗବାନ ଦର୍ଶନ କରନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି ସେ କଥା, ଯେଉଁମାନଙ୍କୁ ପଶ୍ୟତି ସର୍ବତ୍ର ସର୍ବଂଚ ମୟି ପଶ୍ୟତି ତସ୍ୟାହଂ ନ ପ୍ରଣଶ୍ୟାମି ସତ ମେନ ପ୍ରଣଶ୍ୟତି। ଯିଏ ଭଗବାନଙ୍କୁ ସବୁଠାରେ ଦର୍ଶନ କରନ୍ତି ଏବଂ ସବୁଥିରେ ଭଗବାନ ଦର୍ଶନ କରନ୍ତି, ସେ ଭଗବାନ କେବେ ଭୁଲି ଯାଆନ୍ତି ନାହିଁ, କି ଭଗବାନ ମଧ୍ୟ ତାଙ୍କୁ ଭୁଲି ଯାଆନ୍ତି ନାହିଁ। ତେଣୁ ଇଏ ହେଉଛି ସଦା ମୁକ୍ତୋପି ବଧୋସ୍ମି ଭକ୍ତିନ ସ୍ନେହ ରଜୁବି ଅଜିତ ବି ଜିତୁ ହମ୍। ଭଗବାନ କେହି ଜିତିପାରନ୍ତି ନାହିଁ, ତାଙ୍କର ନାମ ହେଉଛି ଗୋଟେ ଅଜିତ, ଭଗବାନ କେହି ଭଗବାନ ସହିତ କିଏ ସମାନ ହୋଇପାରିବେନି, ତାଙ୍କ ଉଦ୍ଧକତା କ'ଣ କୁହାଯିବ, ତେଣୁ କ'ଣ କେମିତି ଜଣେ ଜିତିବ ଭଗବାନଙ୍କୁ। କିନ୍ତୁ ଅଜିତ ବି ଜିତୁ ହମ୍, ମୁଁ ଯଦିଓ ଅଜିତ କିନ୍ତୁ ତାଙ୍କ ସେମାନଙ୍କ ଦ୍ୱାରା ମୁଁ ଜିତ ହୋଇଯାଏ। ଏବଂ ଅବଶୋପି ବଶୀକୃତ, ଅବଶ୍ୟ ଭଗବାନ କାହାର ବଶ ନୁହନ୍ତି, ଭଗବାନ ସମସ୍ତଙ୍କ ନିୟନ୍ତ୍ରଣକାରୀ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ, ଭଗବାନ ସମସ୍ତଙ୍କର ନିୟନ୍ତ୍ରଣକାରୀ, ଭଗବାନଙ୍କ ବଶରେ ସମସ୍ତେ ରହିଛନ୍ତି। କିନ୍ତୁ ଭଗବାନ ତାଙ୍କର ବଶ ହୋଇଯାଆନ୍ତି, ଯେଉଁମାନେ ଭକ୍ତ ତାଙ୍କର ଅଧୀନ ହୋଇଯାଆନ୍ତି। ଯେଉଁଭଳି ଭାବରେ ବର୍ଣ୍ଣନା କରାଯାଇଛି ଗୋପୀମାନଙ୍କର ଅଧୀନ ହୋଇଯାଇଥିଲେ ଭଗବାନ, କିଭଳି ନା দারু যন্ত্রবত ভাগবত দশম স্কন্ধ এগার অধ্যায়ে একথা কুযাই দারু যন্ত্রবত যেভাবে কণ্ডেই নচা কণ্ডেই নচায়ে সূতার বাঁধিক নচায়ে সেইভাবে ভাবে গোপী ভি স্তোভিত নৃত্য গোপী মানে ভগবান সেইভাবে নচাউলে কণ্ডেই নচা করলে গোপী ভি গোপী মানে যেত কৌলে এ কৃষ্ণ এ কানা তুমি নৃত্য কর না কী নৃত্য করবি না তুমি দেব আমি দেবু এ লহুণী দেবু বা সন্দেশ দেবু এইভাবে ভাবে যেত কৌলে ভগবান নৃত্য করুলে বাড়বত কচিত গোপী ভি স্তোভিত নৃত্য ভগবান বাড়বত কচিত এবং উদ্গা যে কচিত মুগ্ধ যদি গোপী মানে কে যে কৃষ্ণ তুমি টিকি গান কর কিছু গীত বল গোটে গীত বল ভগবান গান করুলে তেমন তৎবশ দারু যন্ত্রবত ভগবান তাঁকর বশ হয়ে যাইলে অধীন হয়ে যাইলে দারু যন্ত্রবত যেভাবে ভাবে দারু গোটে কাঠ কণ্ডেই কণ্ডেই নচা তাকে নচায় এইভাবে ভাবে সূতার বাঁধিক নচাই দিয়ে সেইভাবে ভাবে ভগবান সমস্ত নচাউছন্তি ভগবত গীতার ভগবান কৌশল সত্ব রজস্তম ইতি গুণা প্রকৃতি সম্ভবাদ নিবধ্নতি মহাবাহ দেহে দেহীনম অভ্যম ভগবান সমস্ত বাঁধিকি রাখছেন তিন গুণরে সত্ব রজস্তম তিন গুণরে বন্ধা হয়েকি রয়েছেন সমস্তে কিন্তু যদিও সেমানে তিন গুণরে সব জীব মানে বন্ধা হয়েকি রয়েছেন কিন্তু সেমানে ভাবুছেন আমি হচ্ছে মুক্ত জীব সেমানে জানিপার না যে সেমানে প্রকৃতি ক্রিয়মাণানি গুণী কর্মাণি সবসহ অহংকার বিমূঢ়াত্মা কর্তাহম ইতি মন্যতে সমস্তে মিথ্যা অহংকারে রয়েছেন তেমন ভাবুছেন আমি হচ্ছে কর্তা আমি সব করদু আমি মুক্ত আমি যা চাইবু তা করিপারু কিন্তু সে জাঁতি না এ তিন গুণরে সে বন্ধা হয়েকি রয়েছেন সত্ব রজস্তম ইতি সত্ব সত্যগুণ রজগুণ এবং তমগুণরে সে বন্ধা হয়েকি রয়েছেন ভগবান সমস্ত মহা দক্ষিণ প্রকৃতি শুয়ে সচরাচরম ভগবান অধ্যক্ষতার এই ত্রিগুণময়ী প্রকৃতি সমস্ত বাঁধিকি রাখছি ভগবান মুক্ত কিন্তু সে তাঁর ভক্ত দ্বারা বন্দী হয়ে যাতে তেমন যেতবে যশোদা মা ভগবান বন্দী কলে সে কথা প্রার্থনা করছেন তাঁর ভক্ত মানে যে আপন সমস্ত বাঁধিকি রাখতে আপন আজ বন্দী হয়েছেন তাঁকু কে বলরাম আমি সে সময় রাধাকান্ত সাহেব ভারত কৌলে কথা বলরাম সেদিন নলে যেত এই ঘটনাটি হয়েছিল যশোদা মা বহু কষ্ট করে তাঁকে বাঁধিলে যেতে ধর বাঁধিলে দুই আঙ্গুল লেখা কমি যাওয়া তেমন যাহা অন্তিমে ভগবান তাঁকর কৃপা শক্তি উদয় হল যাফলের কি সে যশোদাঙ্ দ্বারা বন্দী হলে তাপরে যেত বলরাম আসলে যেত দেখলে কৃষ্ণকর সাংগ মানে সেটি রয়েছেন সে মন দুঃখের সেটি রয়েছেন কুয়াড়ে যায় তাকে খোলি পার না যশোদা মা মানা করছেন কে খোলব না তেমন বলরাম আসলে বলরাম দেখলে কৃষ্ণ বন্ধা হয়েছেন তেমন জাঁলে যেত মা যশোদা বাঁধিছেন তেমন মা পাখ গলে কে মা কৃষ্ণ কৃষ্ণকে খোলি দিও তাঁকু কম বন্দী করে সে কম তাঁকে বন্দী করে পার সে হচ্ছেন ভগবান না সে ভগবান না হ্যাঁ সে সত্যযুগের নৃসিংহ রূপে আসলে ভগবান নরসিংহদেব রূপে আসলে তেতা যুগের সে রাবণ রূপে রামচন্দ্র ভগবান রামচন্দ্র রূপে আসলে এবং দ্বাপর যুগের বর্তমানে সে কৃষ্ণ রূপে আসছেন সে হচ্ছেন স্বয়ং ভগবান না সে ভগবান আু না মু হচ্ছি তাঁকর অংশ যেতবে ভগবান রামচন্দ্র রূপে আসলে মু লক্ষ্মণ রূপে আসলি সান ভাই রূপে আসলি বর্তমান বড় ভাই রূপে আসছি তেমন যশোদা মা সাংগে সাংে গোটে ছড়ি ধরিকি বাহলে তাকে মাড়াই বলদেব মাড়াই বলদেব চালগেলে ধরিক পড়াইগলে কে যশোদা মা কে আই আপা ঘর নোর ঘরে সব ভগবান আসি উপস্থিত হয়ে যাইছেন তেমন কৃষ্ণ বন্দী অবস্থার অনেক কিন্তু বন্দী অবস্থার লে সে মুক্ত সে প্রকৃতির কাহা দ্বারা বন্দী নুহ সে ভক্তর স্নেহরজরে বন্দী হয়ে যাতে কিন্তু স্নেহরজরে বন্দী হয়েকি সে মুক্ত ভাবে কার্য করতে তেমকি এই যে যমলার্জুন বৃক্ষ দুইটি তাঁকু সে উদ্ধার কলে বন্দী অবস্থা রয়েকি তাঁকু সে উদ্ধার করছেন ইয়ে ভগবান ভগবত্তা ইয়ে ভগবান দিব্য কর্ম সবু এইভাবে ভাবে বন্দী হয়েকি ভগবান চিন্তা করছেন ସମସ୍ତେ ଭାବିବେ ମୁଁ ବନ୍ଦୀ ହୋଇଗଲି ଆଉ ମୁଁ ମୁକ୍ତ ନୁହଁ, କିନ୍ତୁ ଯେଉଁମାନେ ବନ୍ଦୀ ଅବସ୍ଥାରେ ଅଛନ୍ତି ମୁଁ ତାଙ୍କୁ ମୁକ୍ତ କରିବି ଏଇ ବନ୍ଦୀ ଅବସ୍ଥାରେ ରହିକିରି ମଧ୍ୟ। ତେଣୁ ଭଗବାନଙ୍କୁ ଯେଉଁ ବାନ୍ଧିଥିଲେ ମା' ଯଶୋଦା ଉଦୁଖଳରେ ବାନ୍ଧିଥିଲେ, ସେଇ ଉଦୁଖଳକୁ ନେଇ ଭଗବାନ ଚାଲିକି ଯାଇପାରୁନାହାନ୍ତି, ଏମିତି ବାନ୍ଧି ଦେଇଛନ୍ତି, ସେ ହାମୁଡ଼ିକରି ଯାଉଛନ୍ତି। ଏବଂ ଯାଇକରି ସେଇ ଦୁଇଟି ଅର୍ଜୁନ ବୃକ୍ଷ ଯେଉଁ ରହିଥିଲା, ଜାମଳା ଅର୍ଜୁନ ବୃକ୍ଷ, ଯେଉଁ ବୃକ୍ଷକୁ ଆଚାର୍ଯ୍ୟମାନେ କହନ୍ତି ହଜାର ହାତୀକୁ ଲଗେଇଲେ ମଧ୍ୟ ତାକୁ ଓପାଡ଼ି ପାରିବେ ନାହିଁ, ସେଇ ବୃକ୍ଷ ଦୁଇଟି ମୂଳରେ ଭିତରେ ପଶି ଭଗବାନ ସେ ଉଦୁଖଳକୁ ରଖିଦେଲେ। ଉଦୁଖଳକୁ ଧରି ସେଇ ଯେଉଁ ଦୌଡ଼ି ଅଛି, ଯେଉଁ ଦୌଡ଼ିରେ ହଜାରେ କଣ୍ଠି ପଡ଼ିଛି, ସେ ଦୌଡ଼ିରେ କ'ଣ ଶକ୍ତି ଅଛି, ସେ ଉଦୁଖଳର କ'ଣ ଶକ୍ତି ଅଛି, ଇଏ ମଧ୍ୟ ଭଗବାନ ଛୋଟ ପିଲା କିନ୍ତୁ ସେଇ ଯେତେବେଳେ ଟିକିଏ ବଳ ପ୍ରଦର୍ଶନ କରିଦେଇଛନ୍ତି, ବଳଂ ବଳବତ୍ତା ଯାହା ଯେତେ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କର ବହୁଛନ୍ତି ସେ ଭଗବାନ ବଳ। ତେଣୁ ଯେତେବେଳେ ସିଏ ଟିକିଏ ଶକ୍ତି ପ୍ରୟୋଗ କରିଦେଇଛନ୍ତି, ସେ ଜମଳାର୍ଜୁନ ବୃକ୍ଷ ଦୁଇଟି ଉପୁଡ଼ି ପଡ଼ିଯାଇଛି। ଏବଂ ଉପୁଡ଼ି ପଡ଼ିଲେ ଉପୁଡ଼ି ପଡ଼ି ଭୀଷଣ ଶବ୍ଦ ହେଇଛି, କିନ୍ତୁ ଭୂମିକମ୍ପ ହେଇଗଲା। ଯେଉଁ ଯଦି ଶବ୍ଦ ହେଲା ସାଙ୍ଗେ ସାଙ୍ଗେ ସମସ୍ତେ ଆସିଛନ୍ତି, ସମସ୍ତେ ଦୌଡ଼ିକି ଆସିଲେ କ'ଣ ହେଲା କ'ଣ ହେଲା, ଦେଖିଲା ବେଳକୁ ଏଇ ବୃକ୍ଷ ଦୁଇଟି ପଡ଼ିଯାଇଛି। ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି, କୌଣସି ବର୍ଷା ପବନ ନାହିଁ, ବାତ୍ୟା କିଛି ନାହିଁ, ଏସବୁ ଜିନିଷ କେମିତି ଏତେ ବିରାଟ ବିରାଟ ବୃକ୍ଷ କେମିତି ଆକାଶ ଛୁଆଁ ବୃକ୍ଷ ସବୁ ଦୁଇଟା ଥିଲା, ଇଏ କେମିତି ଉପୁଡ଼ିଲା, ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। କିନ୍ତୁ ଭଗବାନଙ୍କର ସବୁ ଅଦ୍ଭୁତ କର୍ମ, ଏଇ ଯେଉଁ ଭିତରେ ଆ ଭିତରେ କ'ଣ ସମୟ ଅଛି, ବୃକ୍ଷ ଦୁଇଟି ଉପୁଡ଼ି ଯାଇଛି, ଭୀଷଣ ଶବ୍ଦ ହେଇଛି, ସମସ୍ତେ ଆସି ପହଞ୍ଚି ଯାଇଛନ୍ତି, କିନ୍ତୁ ତା ଭିତରେ ମଧ୍ୟ ଜାମଳାର୍ଜୁନ ବୃକ୍ଷରୁ ଯେଉଁ ଦୁଇଜଣ ଉଦ୍ଧାର ପାଇଲେ ନଳକୁବେର ମଣିଗ୍ରୀବ, ସେମାନେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ତାଦ୍ୱାରା କେଉଁଠି ସମୟ ରହିଲା, ଏକ ଥରେ ସମସ୍ତେ ପ୍ରଶ୍ନ ପଚାରନ୍ତି, ଦୁଇପକ୍ଷରେ ଶଙ୍ଖ ବଜା ହେଇଗଲା, ଆଉ କେଉଁଠି ସମୟ ରହିଲା ଯେ ଭଗବାନ ଅର୍ଜୁନଙ୍କୁ କହିଲେ କଥା କହିଲେ ଭଗବତ ଗୀତା। ତେଣୁ ଏଠି ମଧ୍ୟ ସେଇଭଳି ଗୋଟେ ଅଦ୍ଭୁତ ଘଟଣା ହେଇଛି, ଭୂମିକମ୍ପ ହେଲା, ସମସ୍ତେ ଆସି ପହଞ୍ଚି ଯାଇଛନ୍ତି, ତା ଭିତରେ କିନ୍ତୁ ନଳକୁବେର ଏବଂ ମଣିଗ୍ରହ ଉଦ୍ଧାର ପାଇ ଭଗବାନଙ୍କୁ ଅନେକ ସ୍ତୁତି କରିଛନ୍ତି। ତା ଭିତରେ କେଉଁଠି ସମୟ ରହିଲା ଯେ ସ୍ତୁତି କଲେ, ଏ ଭଗବାନଙ୍କର କାଳ ଦ୍ୱାରା ସବୁକିଛି ଭଗବାନ ନିୟନ୍ତ୍ରିତ କରନ୍ତି, ଏ ଭଗବାନଙ୍କର ଅଦ୍ଭୁତ କର୍ମ ସବୁ। ତେଣୁ ଏଠି ଆମର ଯେଉଁ ରହିଛନ୍ତି କିଏ ଯେଉଁ ସେ ମୁନି ଯେଉଁ ସ୍ତୁତି କରିଛନ୍ତି, ଯେଉଁ ଶ୍ଳୋକ ଆମେ ପାଠ କରୁଛେ କାର୍ତ୍ତିକ ମାସରେ ଦାମୋଦର ବ୍ରତରେ ଯେଉଁ ପାଠ କରୁଛେ, ଭରତ ସେ ଯେଉଁ ରଚନା କରିଛନ୍ତି ସେଇଥିରେ ବର୍ଣ୍ଣନା କରାଯାଉଛି ଯେ ଦାମୋଦର କହିଲେ ଦାମୋଦର ବନ୍ଧ ହେଇକି ବନ୍ଦିକି ହେଇକି ରହିଛନ୍ତି, ତେଣୁ କୁବେର ଆତ୍ମ ଯୋଉ ବଦ୍ଧ ମୋଟେଇବା ଯତ୍ପତ୍ ସ୍ୱୟମଚିତ ଭକ୍ତି ଭାଜ କୃତ ତଥା ପ୍ରେମ ଭକ୍ତି ସୋ କାମି ପ୍ରୟଛ ନ ମୁଖେ ଗ୍ରହ ମେଷ୍ଟି ଦାମୋଦରେହ ନମାମି ସ୍ୱରଂ ସ ଚିଦାନନ୍ଦ ରୂପଂ ଲସତ୍ କୁଣ୍ଡଳଂ ଗୋକୁଳେ ବ୍ରଜମାନଂ ଯଶୋଦା ଭିୟୋ ଲୁଖଲାଧବମାନଂ ପରାମୃଷ୍ଟଙ୍ଗାତ୍ୟନ୍ତ ତୋଦୃତ୍ୟ ଗୋପ୍ୟା। ତେଣୁ ସେଇଟା କୁହାଯାଇଛି କୁବେରାତ୍ମ ଯେଉଁ ବଦ୍ଧ ମୂର୍ତ୍ତୈବ ଯଦ୍ଭତ୍, ସେମାନେ ବନ୍ଦୀ ଅବସ୍ଥାରେ ଥିଲେ କୁବେରାତ୍ମ ଯେଉଁ ନାରଦ ମୁନି, ନାରଦ ମୁନି ଏଠି ବର୍ଣ୍ଣନା କରାଯାଏ, ନାରଦ ମୁନିଙ୍କ କଥା କୁହାଯାଇଛି, ପ୍ରଭୁପାଦ ମହାରାଜ ତାଙ୍କ ପର୍ପଟରେ କହୁଛନ୍ତି, ନାରଦ ମୁନି ଅଭିଶାପ ପ୍ରଦାନ କରିଥିଲେ ନଳକୁବେର ଏବଂ ମଣିଗ୍ରୀବକୁ, କାରଣ ସେମାନେ କୈଳାସ ଲୋକରେ ଯେଉଁଠି ଶିବଜୀ ରହିଛନ୍ତି ସେଠି ମନ୍ଦାକିନୀ ପବିତ୍ର ନଦୀରେ ଉଲଗ୍ନ ହୋଇ ଅପ୍ସରାମାନଙ୍କ ସହିତ ସେମାନେ ଜଳପରି କରୁଛନ୍ତି ଏବଂ ମଦିରା ପାନ କରିଛନ୍ତି, ଏବଂ ନାରଦ ମୁନି ଆସିକି ଦେଖିଲେ ମଧ୍ୟ ସେ ଅପ୍ସରାମାନେ ତାଙ୍କର ବସ୍ତ୍ର ପରିଧାନ କରିଛନ୍ତି, କିନ୍ତୁ ଇଏ ଦୁଇଜଣ ସେଇଭଳି ଭାବରେ ଉଲଗ୍ନ ଅବସ୍ଥାରେ ରହିଥିଲେ। ତେଣୁ ନାରଦ ମୁନି ତାଙ୍କୁ ଅଭିଶାପ ଦେଇଥିଲେ, କିନ୍ତୁ ଅଭିଶାପ ଦେଲେ ମଧ୍ୟ ଏମାନେ ତାଙ୍କୁ ପ୍ରତି ଅଭିଶାପ, ତାଙ୍କର ତ ଶକ୍ତି ନାହିଁ ପ୍ରତି ଅଭିଶାପ କ'ଣ ଦେଇପାରିବେ, କିନ୍ତୁ ଯାହା ବି ହଉ କିଛି ଗୋଟେ କହିପାରିଥାନ୍ତେ, କିନ୍ତୁ ସେ ତାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ। ତେଣୁ ନାରଦ ମୁନି ଯଦିଓ ଅଭିଶାପ ପ୍ରଦାନ କରିଥିଲେ ପ୍ରକୃତରେ ତାଙ୍କର କ୍ରୋଧ ଆସିନଥିଲା, ଭାଗବତ ବର୍ଣ୍ଣନା କରାଯାଇଛି, ସେ ହସି ହସିକିରି ଏକଥା କହିଛନ୍ତି, ହାସ୍ୟ ହସିକିରି ଗାନ କରି କଥା କହୁଛନ୍ତି, ଅଭିଶାପ ଯେଉଁ ଦେଉଛନ୍ତି ହାସ୍ୟ ହସିକିରି ଗାନ କରି କହୁଛନ୍ତି। ଦଶମ ସ୍କନ୍ଧ ଏ କଥା ଆସିବ, ଚଉଦ ଅଧ୍ୟାୟରେ ବୋଧେ ଦଶମ ଅଧ୍ୟାୟରେ ଏସବୁ ଆସିବ ଯେ ସେ କହୁଛନ୍ତି ଯେ ଏମାନେ ଦେବଲୋକରେ ରହି ଦେବଲୋକରେ କେହି ସାଧାରଣତଃ ଉଲଗ୍ନ ହୁଅନ୍ତି ନାହିଁ। ସେଥିପାଇଁ ଯେତେବେଳେ ଉର୍ବଶୀ ଆସିଥିଲେ, ଦେବଲୋକରୁ ଆସିଥିଲେ ଉର୍ବଶୀ ପୁରୁଣବାଙ୍କ ସହିତ ବିବାହ କରିଥିଲେ, ସେତେବେଳେ ସେ କଣ୍ଡିସନ୍ କରିଥିଲେ ଯୌନ କ୍ରିୟା ବ୍ୟତୀତ ଅନ୍ୟ ସମୟରେ ତୁମକୁ ମୁଁ ଉଲଗ୍ନ ହେବାର ଦେଖିବି ନାହିଁ, ଇଏ ଗୋଟେ କଣ୍ଡିସନ୍ ଥିଲା। ତେଣୁ ଦେବଲୋକରେ କେହି ଉଲଗ୍ନ ଅବସ୍ଥାରେ ରୁହନ୍ତି ନାହିଁ, କିନ୍ତୁ ଇଏ ଆଶ୍ଚର୍ଯ୍ୟ ଏ ମଣିଗ୍ରୀବ ଏବଂ ନଳକୂପର ଏମିତି ହେଇଯାଇଥିଲେ, ମାତୁଆଲ ହେଇଯାଇଥିଲେ, ସେମାନେ ଉଲଗ୍ନ ଅବସ୍ଥାରେ ନାରଦ ମୁନିକି ଆସିକରି ଦେଖିଲେ ମଧ୍ୟ ତାଙ୍କର ଚେତନା ଆସୁନାହିଁ। ତେଣୁ ନାରଦ ମୁନି ତାଙ୍କୁ ଯେଉଁ ଅଭିଶାପ ଦେଇଥିଲେ, ତାଙ୍କର ଏଇ ଯେଉଁ ମଦ ନଇ ଅନ୍ୟ ଯୁଷତୁ ଯୋଶ୍ୟାନ୍ ବୁଦ୍ଧି ଭ୍ରଂଶ ରଜଗୁଣ ଶ୍ରୀମଦାଭି ଜାତ୍ୟା ଯତ୍ର ସ୍ତ୍ରୀ ଦ୍ୟୁତ ମାସବ। ତେଣୁ ସେ କହିଥିଲେ ନାରଦ ମୁନି ଏ କଥା, ଯଦି ତାଙ୍କର କ୍ରୋଧ ନଥିଲା ତାଙ୍କୁ କେମିତି ଠିକ୍ କରାଯିବ, ସେଇପାଇଁ ଏ କଥା କହିଥିଲେ। ଅଭିଶାପଟି ଯେଉଁ ଦେଇଥିଲେ ଏ ତାଙ୍କର ମଙ୍ଗଳ ପାଇଁ ଦେଇଥିଲେ ଏଇଟା ନାରଦ ମୁନି। ସେ ଚିନ୍ତା କରୁଛନ୍ତି ନାରଦ ମୁନି, ନହି ଅନ୍ୟ ଯୁଷତ ଯୋଶ୍ୟାନ୍, ଅନ୍ୟ କୌଣସି ବୈଷୟିକ ବିଷୟ ପ୍ରତି ଜଣେ ଏତେ ଆକର୍ଷିତ ହେବ ନାହିଁ, ବୁଦ୍ଧି ବା ତାଙ୍କର ବୁଦ୍ଧି ନଷ୍ଟ ହେବ ନାହିଁ, ରଜଗୁଣରୁ ବୁଦ୍ଧି ଜଣଙ୍କର ନଷ୍ଟ ହୋଇଯାଏ, କିନ୍ତୁ ଅନ୍ୟ କୌଣସି ବିଷୟ ଦ୍ୱାରା ଜଣଙ୍କର ବୁଦ୍ଧି ନଷ୍ଟ ହେବ ନାହିଁ। ଶ୍ରୀମଦାଦାଭି ଜାତ୍ୟାଦି ଯତ୍ର, ଶ୍ରୀମଦ କୁବେରଙ୍କର ପୁତ୍ର, କୁବେର ହେଉଛନ୍ତି ବିତ୍ତେଶୁ ଯକ୍ଷରାକ୍ଷସୁ, କୁବେର ହେଉଛନ୍ତି ଜଣେ ଭଗବାନଙ୍କ ବିଭୂତି, ବହୁତ ଧନ ତାଙ୍କର ରହିଛି। ତାଙ୍କର ପୁତ୍ର ଦୁଇ ଜଣ ମଣିଗ୍ରୀବ ଏବଂ ନଳକୁବେର, ତେଣୁ ଏତେ ମଦ ରହିଛି, ଏତେ ଅନ୍ଧ ଅବସ୍ଥାରେ ରହିଛନ୍ତି। ତିନି ପ୍ରକାର ଅନ୍ଧ ବୋଲି କୁହାଯାଏ, ଗୋଟେ ହେଉଛି ଧନ ଅନ୍ଧ, ଗୋଟେ ହେଉଛି ମଦ ଦ୍ୱାରା ତ ଅନ୍ଧ ହେଇକି ରହୁଛନ୍ତି, ଆଉ ଗୋଟେ ହେଉଛି ଯଶ, ଏଇ ଯେଉଁ ଲୋକମାନେ ଅଛନ୍ତି ଏଇସବୁ ଭାବରେ ଯେଉଁମାନେ ତାଙ୍କ ଅଧୀନରେ ବହୁତ ଲୋକ ଅଛନ୍ତି, ସେଥିପାଇଁ ଜଣେ ଗର୍ବିତ ହେଇକି ରହିଥାଏ। ସେଥିପାଇଁ କୁହାଯାଏ ନାହିଁ ମାଗି ଦେହ ସୁଖ ନାହିଁ, ଯେଉଁ ଗୀତଟି ଅଛି ସେଇଠାରେ ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ନାରଦ ମୁନି କହୁଛନ୍ତି, ଶ୍ରୀମଦାଦାଦି ଜାତ୍ୟାଦି ଯତ୍ର ସ୍ତ୍ରୀ ଦ୍ୟୁତ ମାସବ, ସ୍ତ୍ରୀ ଲୋକମାନଙ୍କ ଦ୍ୱାରା ଦ୍ୟୁତ କ୍ରୀଡ଼ା ଦ୍ୱାରା ଆସବ ଦ୍ୱାରା ଏବଂ ଧନ ଦ୍ୱାରା ଯେଉଁଭଳି ଭାବରେ ଜଣଙ୍କର ବୁଦ୍ଧି ନଷ୍ଟ ହୁଏ, ଅନ୍ୟ କୌଣସି ଦ୍ୱାରା ଏଭଳି ବୁଦ୍ଧି ନଷ୍ଟ ହୁଏ ନାହିଁ। ତେଣୁ ଯେହେତୁ ସେମାନେ ଉଲଗ୍ନ ରହିଥିଲେ, ନାରଦ ମୁନି ଅଭିଶାପ ଦେଲେ ତୁମେ ସ୍ଥାବର ହେଇକି ରହିବ, ସ୍ଥାବର ଜଣେ ପ୍ରାପ୍ତ ଉଲଗ୍ନ ଅବସ୍ଥା ରହିବ। ତେଣୁ ପ୍ରଭୁପାଦ ମହାରାଜ କହନ୍ତି, ଆମର ଆଜିକାଲି ଏଇ ନଗ୍ନ ସଭ୍ୟତା ବୃଦ୍ଧି ପାଉଛି, ସିନେମା ଇତ୍ୟାଦିରେ ବହୁତ ଅଶ୍ଳୀଳ ଚିତ୍ର ସବୁ ଆସୁଛି, ତେଣୁ ପ୍ରଭୁପାଦ ମହାରାଜ କହନ୍ତି ଏବେ ଯେଉଁମାନେ ଏଇଭଳି ଭାବରେ ନଗ୍ନ ଅବସ୍ଥାରେ ରହୁଛନ୍ତି, ପରଜନ୍ମରେ ସେମାନେ ବୃକ୍ଷ ଜନ୍ମ ପ୍ରାପ୍ତ ହେବେ, ବୃକ୍ଷ ଜନି ସ୍ଥାବର ଜନି ରହିବେ, କୌଣସି ବସ୍ତ୍ର ପିନ୍ଧିବା ଦରକାର ନାହିଁ, ଉଲଗ୍ନ ଅବସ୍ଥାରେ ରହିବେ। ତେଣୁ ସେ ଏଇଭଳି ଭାବରେ ମଣିଗ୍ରୀବ ଏବଂ ନଳକୁବେର ଯେଉଁ ଜମଳାର୍ଜୁନ ଦୁଇଟି ବୃକ୍ଷ ପ୍ରାପ୍ତ ହୋଇଥିଲେ, ଅବସ୍ଥା ପ୍ରାପ୍ତ ହୋଇଥିଲେ, ତେଣୁ ଏଇଠି କୁହାଯାଉଛି ଯେ କୁବେରାତ୍ମ ଯେଉଁ ପ୍ରଭୁ ଆପଣ ମୋତେ ଆମକୁ କିଛି ବର ଦରକାର ନାହିଁ, ଆମର କିଛି ଚାହୁଁନୁ, କିନ୍ତୁ ଆମେ ଚାହୁଁଛୁ କୁବେରାତ୍ମ ଯେଉଁ ବଦ୍ଧ, ଯେଉଁଭଳି ଭାବରେ କୁବେରାତ୍ମ ଯେଉଁ ମଣିଗ୍ରୀବ ଏବଂ ନଳକୁବେର ବଦ୍ଧ ହୋଇକି ରହିଥିଲେ ନାରଦ ମୁନିଙ୍କ କୃପାରୁ, ସେ ବା ଆଶୀର୍ବାଦରୁ ଯାହା ବି ହେଉ, ସେ ବନ୍ଦୀ ଅବସ୍ଥା ପ୍ରାପ୍ତ ହୋଇଥିଲେ, ବୃକ୍ଷ ଯୋନି ପ୍ରାପ୍ତ ହୋଇଥିଲେ, କୁବେରାତ୍ମ ଯେଉଁ ମୂର୍ତ୍ତୈବ ଯଦ୍ବତ୍ ତୋୟା ମୋଚିତ ଭକ୍ତି ଭାବ ଯେଉଁ କୃତଉଚ, କିନ୍ତୁ ନାରଦ ମୁନିଙ୍କ କୃପାରୁ ଆଜି ଏଇ ନଳକୁବେର ଏବଂ ମଣିଗ୍ରୀବ ସେମାନେ ମୁକ୍ତି ହେଲେ, ଆପଣ ତାଙ୍କୁ ମୁକ୍ତି ପ୍ରଦାନ କଲେ, ତୋୟା ମୋଚିତ ଆପଣ ତାଙ୍କୁ ମୋଚନ କଲେ, ସେ ବନ୍ଦୀ ଅବସ୍ଥାରେ ମୋଚନ କଲେ, ଭକ୍ତି ଭାଜ ସେମାନେ ଭକ୍ତି ପ୍ରାପ୍ତ ହୋଇଗଲେ, ଏଇ ନାରଦ ମୁନିଙ୍କ ଅଭିଶାପରେ ଆଜି ନଳକୁବେର ଏବଂ ମଣିଗ୍ରୀବ ସେମାନେ ଭକ୍ତି ପ୍ରାପ୍ତ ହୋଇଗଲେ, କାରଣ ଭଗବାନ ତାଙ୍କ ଅଧୀନ ହୋଇଗଲେ, ଏଠି କୁହାଯାଉଛି ଭଗବାନ ତାଙ୍କର ଅଧୀନ ହୋଇଯାଆନ୍ତି। ତୋୟା ମୋଚିତ ଭକ୍ତି ଭାଜ କୃତଉଚ, ଏଇଭଳି ଭାବରେ ଯେଉଁ ରହିଛି କୁବେରାତ୍ମ ଯେଉଁ ବଦ୍ଧ ମୂର୍ତ୍ତି ଯଦ୍ଭ ତୋୟା ମୋଚିତ ଭକ୍ତି ଭାଜ କୃତ ତଥା ପ୍ରେମ ଭକ୍ତି ସୋ କାମେ ପ୍ରୟଚ, ସେଇଭଳି ଭାବରେ ଆମକୁ ପ୍ରେମ ଭକ୍ତି ପ୍ରଦାନ କରନ୍ତୁ। ନମକ୍ଷେ ବ୍ରହ୍ମେଷ୍ଟି ଦାମୋଦରେହ, ଏ ଦାମୋଦର ଆପଣ ଯେଉଁଭଳି ଭାବରେ ସ୍ନେହ ରଜରେ ବନ୍ଧା ହେଇକରି ଏଇଭଳି କୁବେରାତ୍ମ ଦୁଇ ଜଣଙ୍କୁ ବନ୍ଧନମୁକ୍ତ କରିଥିଲେ, ଆମକୁ ମଧ୍ୟ ସେଇଭଳି ଭାବରେ ଏଇ ଭକ୍ତି ପ୍ରଦାନ କରନ୍ତୁ, ଆମେ ମୁକ୍ତି ହେବା ପାଇଁ ଚାହୁଁନାହୁଁ। ତେଣୁ ନଳକେବର ମଣିଗ୍ରେବ ସେ ସ୍ତୁତି କରିଛନ୍ତି ଭଗବାନଙ୍କୁ, ବହୁତ ସ୍ତୁତି କରିଛନ୍ତି। ତା ଭିତରେ କେଉଁଠି ସମୟ ରହିଲା ସେ ସ୍ତୁତି କଲେ, ଏଇଟା ଗୋଟେ ଆଶ୍ଚର୍ଯ୍ୟ କଥା। କିନ୍ତୁ ଭଗବାନ ସବୁ କରିପାରିବେ, କାର୍ଯ୍ୟକୁ ମାନେ ଅସମ୍ଭବକୁ ସମ୍ଭବ କରିପାରିବେ, ସମ୍ଭବକୁ ଅସମ୍ଭବ ମଧ୍ୟ କରିପାରିବେ। ତେଣୁ ସେ କହିଛନ୍ତି ଯେ ଅନୁଜାନ ହିଁ ନୌ ଭୂମନ, ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ। ଅନୁଜାନ ହିଁ ନୌ ଭୂମନ ତବାନୁଚର କିଙ୍କରୌ ଦର୍ଶନ ନୌ ଭଗବତ ଋଷେ ରାଶି ଦନୁଗ୍ରହାତ। ପ୍ରଭୁ ଆପଣ ଆମକୁ ଅନୁମତି ପ୍ରଦାନ କରନ୍ତୁ, ଅନୁଜାନ ହିଁ ନୌ ଆମେ ଦୁଇ ଜଣଙ୍କୁ ଆପଣ କୃପା ଅନୁମତି ଦିଅନ୍ତୁ। ଭୁବନ ଏ ମହାନ ପୁରୁଷ ତବା ଅନୁସାରେ କିଙ୍କରୌ, ଆମେ ଆପଣଙ୍କର କିଙ୍କର ହେବା ପାଇଁ ଚାହୁଁନାହୁଁ। ଶିବଜୀଙ୍କର କିଙ୍କର ହେଇକିରି ଆମେ ଅସୁବିଧା ହେଇଗଲା, ଶିବଜୀଙ୍କର ଆମେ ଦାସ ଥିଲୁ, ଶିବଜୀଙ୍କର ସେବା କରୁଥିଲୁ, କିନ୍ତୁ ତଥାପି ଆମେ ଏଇ ରଜଗୁଣରେ ବଂଶ ହେଇଗଲୁ। କିନ୍ତୁ ଆମେ ଚାହୁଁଛୁ ବର୍ତ୍ତମାନ ଆପଣଙ୍କର ଅନୁଚରଙ୍କର କିଙ୍କର ହେବୁ। ଅନୁଚର କହିଲେ ନାରଦ ମୁନି କଥା କହୁଛନ୍ତି, କାରଣ ନାରଦ ମୁନିର କୃପାରୁ ଆସିଲେ ଭଗବାନଙ୍କର ପ୍ରାପ୍ତ ହେଲେ, ଭକ୍ତି ପ୍ରାପ୍ତ ହେଲେ। ତେଣୁ ସେ କହୁଛନ୍ତି ଦର୍ଶନ ନଉ ଭଗବତ, ପ୍ରଭୁ ଆପଣ ସାମାନ୍ୟ ବାଳକ ନୁହନ୍ତି, ଆପଣ ହେଉଛନ୍ତି ଭଗବାନ। ଏ ଆମେ ଦର୍ଶନ ପ୍ରାପ୍ତ ହେଲୁ, ଆପଣଙ୍କ କୃପା ଆମେ ପ୍ରାପ୍ତ ହେଲୁ। ତେଣୁ ରୋଷେଇ ରାଶି ଅନୁଗ୍ରହାତ, ଏ କେମିତି ହେଲା ନା ରୋଷେଇ ରାଶି, ଏ ନାରଦ ମୁନିଙ୍କର ଅନୁଗ୍ରହରୁ ଆଜି ଆମେ ଆପଣଙ୍କର ଅନୁଗ୍ରହ ବା ଆପଣଙ୍କ କୃପା ପ୍ରାପ୍ତ ହେଲୁ। ତେଣୁ ସେ ପ୍ରଭୁପାଦ ମହାରାଜ ଏହି ଶ୍ଳୋକର ଭାଷାରେ ତାଙ୍କ ପର୍ପୋଟରେ କହିଛନ୍ତି ସେ କଥା ଯେ ଜଣେ ଯେତେବେଳେ ଯଦି ଜଣେ ଅନଲେସ୍ ଡେଲିଭର୍ଡ ଅର୍ ବ୍ଲେସ୍ଡ ବାଇ ଏ ଡିଭୋଟି ୱାନ୍ କ୍ୟାନଟ୍ ରିଏଲାଇଜ୍ ଦ୍ୟାଟ୍ କ୍ରିଷ୍ଣ ଇଜ୍ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍। ଜଣେ ଯଦି କୃପା ପ୍ରାପ୍ତ ନହେବେ ବା ଅନ୍ୟ ଜଣେ ଭକ୍ତର କୃପା ପ୍ରାପ୍ତ ନହେବେ, ତାହେଲେ ୱାନ୍ କ୍ୟାନଟ୍ ରିଏଲାଇଜ୍ ଦ୍ୟାଟ୍ କ୍ରିଷ୍ଣ ଇଜ୍ ଦି ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍। କୃଷ୍ଣ ହେଉଛନ୍ତି ସ୍ୱୟଂ ପରମପୁରୁଷ ଭଗବାନ, ଏଇ ଧାରଣା ତାଙ୍କର ହେବ ନାହିଁ। ତେଣୁ ଦେର ଆର୍ ସୋ ମେନି ସିଦ୍ଧସ୍ ଅର୍ ଯୋଗୀ ୟୁ କ୍ୟାନଟ୍ ଅଣ୍ଡରଷ୍ଟାଣ୍ଡ କ୍ରିଷ୍ଣ। ଭଗବତ ଗୀତାରେ ଭଗବାନ କହିଛନ୍ତି ମନୁଷ୍ୟାଣଂ ସହସ୍ରେଷୁ କଶ୍ଚିତ୍ ଯଦି ସିଦ୍ଧ ହେ, ହଜାର ହଜାର ଲୋକମାନଙ୍କ ଭିତରେ କ୍ୱଚିତ୍ ସିଦ୍ଧି ପ୍ରାପ୍ତ ହୁଅନ୍ତି, କିନ୍ତୁ ସେମାନେ ମଧ୍ୟ ଭଗବାନଙ୍କୁ ଜାଣିପାରନ୍ତି ନାହିଁ। ଇନ୍ଷ୍ଟେଡ୍ ଦେ ମିସ୍ଅଣ୍ଡରଷ୍ଟାଣ୍ଡିଂ, ସେମାନେ ଯେହେତୁ ସିଦ୍ଧ ବ୍ୟକ୍ତି ହେଇଥାଇପାରନ୍ତି, କିନ୍ତୁ ସେମାନେ ଭଗବାନଙ୍କୁ ବୁଝିପାରନ୍ତି ନାହିଁ, କୃଷ୍ଣଙ୍କୁ ବୁଝିପାରନ୍ତି ନାହିଁ। ଅଦର୍ସ କ୍ୟାନ୍ ନେଭର୍ ଅଣ୍ଡରଷ୍ଟାଣ୍ଡ, ଅନ୍ୟମାନଙ୍କ କଥା କ'ଣ କହିବା, ଯେତେବେଳେ ସିଦ୍ଧ ବ୍ୟକ୍ତିମାନେ ଜାଣିପାରୁନାହାନ୍ତି ଅନ୍ୟମାନଙ୍କ କଥା କ'ଣ କହିବା। ନାଇଦର୍ ବାଇ ସ୍ପେକୁଲେସନ୍ ନର୍ ବାଇ ଏନି ଅଦର୍ ବଡିଲି ଅର୍ ମେଣ୍ଟାଲ୍ ଜିମ୍ନାଷ୍ଟିକ୍ସ, ଯେତେ ମନ ଚିନ୍ତା କଲେ ମଧ୍ୟ, ମନ ଦ୍ୱାରା ଚିନ୍ତା କରି ଚାଲିଲେ ମଧ୍ୟ, ନିରବଚ୍ଛିନ୍ନ ଭାବରେ ଚିନ୍ତା କରି ଚାଲିଲେ ମଧ୍ୟ ସେ ଜାଣିପାରିବେ ନାହିଁ ଇଏ ଭଗବାନ ବୋଲି। ଯେଉଁଭଳି ଭାବରେ ସାର୍ବଭୌମ ଭଟ୍ଟାଚାର୍ଯ୍ୟ, ବହୁତ ତାଙ୍କର ଜ୍ଞାନ ଥିଲା ଏବଂ ଭଗବାନ ତାଙ୍କ ସାମ୍ନାରେ ଅଛନ୍ତି, ମହାପ୍ରଭୁ ତାଙ୍କ ସାମ୍ନାରେ ଅଛନ୍ତି, ତାଙ୍କୁ ସେ ସାତ ଦିନ ଧରି ଶିଖେଇଲେ, ବେଦାନ୍ତ ସୂତ୍ର ଶିଖେଇଲେ, ଶାରୀରିକ ଭାଷ୍ୟ ଯେଉଁ କରିଥିଲେ ଆମର କିଏ ଆମର ଯେଉଁ ରହିଛନ୍ତି ଶଙ୍କରାଚାର୍ଯ୍ୟ, ତାଙ୍କର ଭାଷ୍ୟକୁ ଶିଖେଇଲେ, ସାତ ଦିନ ଧରି ଶୁଣେଇଲେ ମହାପ୍ରଭୁଙ୍କୁ, ଭଗବାନଙ୍କୁ, ସ୍ୱୟଂ ଭଗବାନ ବୋଲି ସେ ଜାଣିପାରିଲେ ନାହିଁ। ତେଣୁ ଯେତେବେଳେ ଭଗବାନଙ୍କ କୃପା ପ୍ରାପ୍ତ ହେଲେ, ସେତେବେଳେ ସେ ଜାଣିଲେ ଇଏ ହେଉଛନ୍ତି ସ୍ୱୟଂ ଭଗବାନ ବୋଲି। ମହାପ୍ରଭୁ ତାଙ୍କୁ କୃପା କଲେ, ଯାହାଫଳରେ କି ସେ ଜାଣିଲେ ଇଏ ହେଉଛନ୍ତି ଷଡ଼ଭୁଜ ଗୌରାଙ୍ଗ। ଷଡ଼ଭୁଜ ଦର୍ଶନ ଦେଲେ, ଦୁଇ ହାତରେ ଭଗବାନ ରାମଚନ୍ଦ୍ରଙ୍କର ଧନୁବାଣ ଧାରଣ କରିଥିଲେ, ଦୁଇ ହାତରେ ବଂଶୀ ଧାରଣ କରିଥିଲେ କୃଷ୍ଣଙ୍କର ଅବତାର, ଆଉ ଦୁଇ ହାତରେ ଦଣ୍ଡକ ମୁଣ୍ଡରୁ ଧାରଣ କରିଥିଲେ। ଏ ଷଡ଼ଭୁଜ ଗୌରାଙ୍ଗ ରୂପ ଦର୍ଶନ ଦେଲେ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ, ତାଙ୍କର ଭଗବାନ କୃପାରୁ ଏଇଟା ପ୍ରାପ୍ତ ହେଲେ। ତେଣୁ ଭଗବାନ ଭକ୍ତଙ୍କର ଅଧୀନ ହେଇଯାଆନ୍ତି। ଅହମ୍ ଭକ୍ତ ପରାଧୀନ ହି ଅସ୍ୱତନ୍ତ୍ର ଇବ ଦ୍ୱିଜ ସାଧୁବୀର ଗସ୍ତ ହୃଦୟ ଭକ୍ତୈର ଭକ୍ତ ଜନପ୍ରିୟ। ଭଗବାନ ଭକ୍ତଙ୍କର ଅଧୀନ ହେଇଯାଆନ୍ତି, ଯଦିଓ ଭଗବାନ କାହାର ଅଧୀନ ନୁହନ୍ତି, କିନ୍ତୁ ଭଗବାନ ଭକ୍ତଙ୍କର ଅଧୀନ ହେଇଯାଆନ୍ତି। ତେଣୁ ଭଗବାନ ଆଜି ଚାରି କୁମାରକୁ କହୁଛନ୍ତି ସେ କଥା ଯେ ଆପଣ ଯଦିଓ କ୍ରୋଧ ପ୍ରକାଶ କରିଛନ୍ତି, କିନ୍ତୁ ତଥାପି ଅନ୍ୟମାନେ ଏ ମୋର ଜୟ ବିଜୟ ଏବଂ ଜୟ ବିଜୟ ଯେଉଁ ଥିଲେ ଅଛନ୍ତି ଏମାନେ କ୍ରୋଧ କରିବା କଥା ନୁହଁ, ଏମାନେ ଆପଣଙ୍କୁ ସନ୍ତୁଷ୍ଟ କରିବା କଥା। ପ୍ରକୃତରେ ସେମାନେ ମଧ୍ୟ ସନ୍ତୁଷ୍ଟ ବିଧାନ କରିଛନ୍ତି, ତାଙ୍କୁ ପ୍ରାର୍ଥନା କରିଛନ୍ତି ଏ ମହାନ ଭଗବାନ ଆମେ ଆପଣଙ୍କୁ ଆପଣ କ୍ଷମା ପ୍ରାର୍ଥନା କରୁଛୁ, ଆମକୁ କୃପା କରନ୍ତୁ, ଯଦିଓ ଆମେ ଅସୁର ଲୋକ ପ୍ରାପ୍ତ ହେବୁ, ଭୂଲୋକକୁ ଯିବୁ, ଅସୁର ଲୋକ ଅସୁରଜନୀ ପ୍ରାପ୍ତ ହେବୁ, କିନ୍ତୁ ତଥାପି ଆମେ ଯେମିତି ଭଗବାନଙ୍କୁ ନ ଭୁଲୁ ଏଇଭଳି ଭାବରେ ପ୍ରାର୍ଥନା କରିଛନ୍ତି। ତେଣୁ ଭଗବାନ ଏଇଭଳି ଭାବରେ ଚାରି କୁମାରଙ୍କୁ ତାଙ୍କୁ ସାନ୍ତ୍ୱନା ପ୍ରଦାନ କରୁଛନ୍ତି। ଆମର କଥା କହିଛି ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ନିତାଇ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ ମହାରାଜ।